ନମସ୍କାର, ମୋ ନାଁ ନମିତା ନାୟକ, ହାତିଆଶୁଣି 21 ନମ୍ବର ୱାର୍ଡରୁ କହୁଛି। ଆମ ସାହିରେ ଆମର ଗୋଟେ ଅଙ୍ଗନବାଡି ଅଛି, ସେ ଅଙ୍ଗନବାଡି ଆମର ପାଣିର ସମସ୍ୟା ରହୁଛି, ପାଣି ଜମୁଛି ଆଉ ଅଳିଆ ଗୁରା ସେ ରାସ୍ତାରେ କିନା ଜମା ହଉଛି, ଅଳିଆ ଗାଡି ଆସୁନି, ଡ୍ରେନ ବି ଜାମ ହେଇଯାଉଛି। ଆଉ ଆମର ଛୋଟ ଛୋଟ ଛୁଆ ମାନେ ପାଠ ପଢୁଛନ୍ତି, ଏବେ ତ ବିଭିନ୍ନ ପ୍ରକାର ରୋଗ ହଉଛି, ଏବେ ତ ଦେଖୁଛ କୋଭିଡ ହେଇଥିଲା, କୋଭିଡ ବେଳେ ବହୁତ ଛୁଆ ବଡ଼ ମଣିଷ ସମସ୍ତେ ଆମର ପଡିଥିଲେ ଦେହ ଖରାପ ହେଇକି। ଆଉ ଆଗକୁ ବି ବର୍ଷା ଦିନ ଆସୁଛି, ଯଦି ଆମର ଏଇ ପାଣିର ସମସ୍ୟା ଆଉ ବା ଅଳିଆର ଉଠିବା ପାଇଁ ସମସ୍ୟାର ସମାଧାନ କରିବା, ତାହେଲେ ଶକ୍ତି ବିହାର ଆମେ ଯୋଉ ମା ଭଉଣୀ ମାନେ ଭାଇ ମାନେ ଅଛୁ, ଆମେ ଉପକୃତ ହୋଇପାରିବୁ।